ପାପକର୍ମର ଫଳ ଦିନେ ଅବଶ୍ୟ ଭୋଗିବାକୁ ହେବ ସମସ୍ତଙ୍କୁ। ଅର୍ଜିତ ପାତକ ପାଇଁ ଆଜି ନା ଅଛି ଆମ ଭିତରେ ଅନୁଶୋଚନା ନା ପଶ୍ଚାତ୍ତାପ। ଅପରିଣାମଦର୍ଶୀ ମଣିଷର ପାପକୁ କୃପା ଜଳରେ ଧୋଇ ଦିଅନ୍ତୁ ପ୍ରଭୁ। ଏ ଚର୍ମଚକ୍ଷୁକୁ ମୁଦି ଦେଇ ଦିବ୍ୟ ଚକ୍ଷୁକୁ ଉନ୍ମିଳିତ କରନ୍ତୁ, ଯେଉଁଥିରେ ଆମେ ଦେଖିପାରିବୁ ଆମ କଲାକର୍ମର ଫଳକୁ। ପୁଣ୍ୟ ପଥରେ ପଥିକ ହୋଇ ଆମେ ସତ୍ୟର ସନ୍ଧାନ କରିବୁ।
ଏମିତି ଆଖି ଦିଅ ଚକାଖି ଏଇ ମଣିଷକୁ, ଏମିତି ଆଖି ଦିଅ ଚକାଖି ଏଇ ମଣିଷକୁ, ଦେଖିପାରୁ ସିଏ କଲା କର୍ମ ଫଳ, ଦେଖିପାରୁ ସିଏ କଲା କର୍ମ ଫଳ, ଯାହା ଅଛି ଭୋଗିବାକୁ ହୋ, ଯାହା ଅଛି ଭୋଗିବାକୁ। ଏମିତି ଆଖି ଦିଅ ଚକାଖି ଏଇ ମଣିଷକୁ ହୋ, ଏଇ ମଣିଷକୁ। କିଛି କରିବାକୁ ହୋ, ପୁଣ୍ୟ କିଛି କରିବାକୁ। ଏମିତି ଆଖି ଦିଅ ଚକାଖି ଏଇ ମଣିଷକୁ ହୋ, ଏଇ ମଣିଷକୁ। ଭକତ ସୁଖରେ ତୁମର ତ ଖୁସି ବେଦରେ ଦେଇଛ ଲେଖି, ପୁଣ୍ୟର ପଥରେ ଚାଲିଲେ ସଂସାରେ ମଣିଷ ହୋଇବ ସୁଖୀ, ଭକତ ସୁଖରେ ତୁମର ତ ଖୁସି ବେଦରେ ଦେଇଛ ଲେଖି, ନିଜ ଖୁସି ପାଇଁ ନିୟ ଭାବଗ୍ରାହୀ, ନିଜ ଖୁସି ପାଇଁ ନିୟ ଭାବଗ୍ରାହୀ, ନିବେଦନ ହୃଦୟକୁ ହୋ, ନିବେଦନ ହୃଦୟକୁ ହୋ, ନିବେଦନ ହୃଦୟକୁ।